ନମସ୍କାର ଶ୍ରୋତା ବନ୍ଧୁ, ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ମାସ ହେଉଛି ସମସ୍ତ ଓଡ଼ିଆ ମାନଙ୍କ ପାଇଁ ପୁଣ୍ୟର ମାସ। ଇତିହାସରେ ଅଛି ଯେ ଆଜିର ଦିନରେ ଓଡ଼ିଆର ସାଧବ ପୁଅ ମାନେ ଦରିଆ ପାରି ହୋଇ ବାଣିଜ୍ୟ କରିବାକୁ ଯାତ୍ରା ଆରମ୍ଭ କରିଥାନ୍ତି ଏବଂ ଆଜିର ଦିନରେ ସାଧବ ବୋହୂ ମାନେ ତାଙ୍କୁ ବନ୍ଦାପନା କରି ଶୁଭ ମନାସିଥାନ୍ତି। ବିଶେଷ କରି ଏହି ମାସରେ ଶେଷ 5 ଦିନକୁ ଓଡ଼ିଆ ମାନେ ଧୁମଧାମରେ ପାଳନ କରିଥାନ୍ତି। ସବୁଦିନ ସକାଳୁ ଗାଧୋଇ ମନ୍ଦିର ଯାଇଥାନ୍ତି ଏବଂ ସୌରମୂଳେ ପୂଜା କରିଥାନ୍ତି। ବିଶ୍ୱାସ ଅଛି ଯେ ଏହି 5 ଦିନକୁ ନିଷ୍ଠାର ସହ ପାଳନ କଲେ ଅନେକ ପୁଣ୍ୟ ଅର୍ଜନ ହୋଇଥାଏ। ଓଡ଼ିଶା ମୋବାଇଲ ବାଣୀର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଓଡ଼ିଶା ମୋବାଇଲ ବାଣୀ ତରଫରୁ ମୁଁ ଶୁଭାଶିଷ କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ଧନ୍ୟବାଦ।